ପୋଟଳ କହୁଛି ମୋତେ ଛୁଁନା, ବାଇଗଣରେ ହାତ ଦେଇ ହେଉନି, ଟମାଟୋ ଆଡ଼େ ଚାହିଁବା ମନା। ଏଇ ହେଉଛି ଆଜିର ଢେଙ୍କାନାଳ ବଜାର ଦର ଖବର। ଚାଲିଛି ଏବେ ରଜ, ପରିବା ବଜାରରେ ଭିଡ଼। ରଜ ପାଇଁ ଆସିଛନ୍ତି ପରିବାରକୁ ନିଜ ନିଜର ବନ୍ଧୁବାନ୍ଧବ, କିନ୍ତୁ ପରିବା ଦର ଆକାଶ ଛୁଆଁ। ଆଜି ଆମେ ଆସି ପହଞ୍ଚିଛୁ ଢେଙ୍କାନାଳ ପରିବା ବଜାରରେ। ଢେଙ୍କାନାଳ ବସ୍ଷ୍ଟାଣ୍ଡ ଠାରୁ ଏହାର ଦୂରତା 1 କିଲୋମିଟର। ବଜାର ଭିତରେ ରହିଛି ଅନେକ ଉଠା ପରିବା ଦୋକାନ। କେଉଁଠି ପାହାଡ଼ ଭଳି ଗଦା ହୋଇଛି ଆଳୁ ତ ଆଉ କେଉଁଠି ଗଦା ହୋଇଛି ନାନା କିସମର ପନିପରିବା। ଅଧିକାଂଶ ଗୃହିଣୀଙ୍କ ପରିବା ବ୍ୟାଗ ଆଜି ଅଧା ଅଧା। ସେମାନେ ପରିବା ଦରକୁ ନେଇ ବେଶ ଅସନ୍ତୁଷ୍ଟ, କାରଣ ଜଣେ ଗୃହିଣୀ ହିଁ କେବଳ କହିପାରିବ ପରିବାର ପାଇଁ ପରିବାର ମୂଲ୍ୟ କ'ଣ। କିନ୍ତୁ ଅନ୍ୟ କେତେକ ଗୃହିଣୀମାନେ ଏଠାରେ ସତେଜ ପରିବା ପାଉଥିବାରୁ ଖୁବ୍ ଖୁସି ଅଛନ୍ତି। ଆଜିକାଲି ବିନା ସାର ଦିଆ ପରିବା ମିଳିବା କଷ୍ଟ, ଦାମ ବି କିଛି କମ୍ ନୁହେଁ। ଜିଲ୍ଲାର କୋଣ ଅନୁକୋଣରୁ ଆସିଥାନ୍ତି ଚାଷୀ ଓ ବ୍ୟବସାୟୀ। ଶଙ୍କରପୁର, ତରଧା, କଙ୍କଡ଼ାପାଳ, ରଞ୍ଜା, ସପ୍ତଶଯ୍ୟା ଅଞ୍ଚଳରୁ ଏହି ବଜାରକୁ ପରିବା ଆସିଥାଏ। ଆସନ୍ତୁ ଜଣେ ନିୟମିତ ଗ୍ରାହକଙ୍କ ଠାରୁ ଶୁଣିବା ସିଏ କ'ଣ କହୁଛନ୍ତି।
ଆପଣଙ୍କ ନାଁ କ'ଣ?
ଦୀପ୍ତିମୟୀ ମିଶ୍ର।
କେଉଁଠୁ ଆସିଛନ୍ତି?
ଜୁବଲି ଟାଉନ 1।
ଆରେ କ'ଣ ପାଇଁ ଆସିଛନ୍ତି?
ପରିବା ନେବା ପାଇଁ।
ଆପଣ କେଉଁ ଟାଇମ୍ ପରିବା କିଣୁଛନ୍ତି?
ସବୁ ଚାଷୀମାନେ ଏକଦମ ଫ୍ରେସ୍ ପରିବା ଧରିକି ଆସୁଛନ୍ତି, ସେଇଟା ଭଲ ସ୍ୱାସ୍ଥ୍ୟ ପାଇଁ ଭଲ ଫ୍ରେସ୍ ପରିବାଟା, ସେଥିପାଇଁ ଏଇଠୁ ନେବା ପାଇଁ ପସନ୍ଦ କରୁଛୁ।
ପନିପରିବା ଦରକୁ ନେଇ ଚାଷୀ ଓ ଗ୍ରାହକ ଉଭୟ ଅସନ୍ତୁଷ୍ଟ, କେତେବେଳେ ବ୍ୟବସାୟୀ ଖୁସି ତ ପୁଣି କେତେବେଳେ ଗ୍ରାହକ। ଚାଷୀମାନେ ଚାଷ କରିବାଠୁ ନେଇ ଉତ୍ପାଦନ ପର୍ଯ୍ୟନ୍ତ ସମସ୍ୟାରେ ଉବୁଟୁବୁ। ଭଲ ଚାଷ ହେଲେ ମଧ୍ୟ ପନିପରିବା ସାଇତି ରଖିବା ତାଙ୍କ ପକ୍ଷେ ଅସମ୍ଭବ। ସେହିପରି ଗ୍ରାହକମାନଙ୍କ ଆୟ ଦରଦାମ ତୁଳନାରେ ବଢ଼ୁନାହିଁ। ଠିକଣା ସମୟରେ ପାଣିର ଘୋର ଅଭାବ, ଛୋଟ ଚାଷୀମାନେ ମୌସୁମୀ ଉପରେ ନିର୍ଭର କରନ୍ତି। ତାଙ୍କ ପାଖରେ ନଥାଏ ବିହନ କି ନୂତନ ଚାଷ ପଦ୍ଧତିର ସରଞ୍ଜାମ। ଚାଷୀ ଆଉ ଚାଷ କରିବା ପାଇଁ ସାହସ ପାଉନି, ବାଧ୍ୟ ହୋଇ ଗୁଜୁରାଣ ମେଣ୍ଟେଇବା ପାଇଁ ପରିବା ବିକ୍ରି କରୁଛି। ଅନ୍ୟପକ୍ଷରେ ବେକାରୀ ସମସ୍ୟା ହେତୁ ଶିକ୍ଷିତ ବ୍ୟକ୍ତିମାନେ ମଧ୍ୟ ପନିପରିବା ବେପାର କଲେଣି। ଆସନ୍ତୁ ଶୁଣିବା ପରିବା ବେପାରୀ ଏ ବାବଦରେ କ'ଣ କହୁଛନ୍ତି।
ନାଁ ହେଲା ବାବୁଲା ସାହୁ।
ଆପଣ ବେପାରୀ ନା ଚାଷୀ?
ଆମେ ବେପାରୀ।
କାହିଁକି ଆପଣ ଚାଷ କାହିଁକି କରୁନାହାନ୍ତି?
ଚାଷର ପ୍ରୋବ୍ଲେମ୍ ହେଉଛି, ଅସୁବିଧା ହେଉଛି, ଆମର ନାହିଁ କିଛି ବୋଲି ଅସୁବିଧା ଟିକେ ରହୁଛି ଆଉ, ପାଣିର ସମସ୍ୟା ଟିକେ ରହୁଛି, ସବୁ ପ୍ରକାରର ସମସ୍ୟା ରହିବାରୁ ଚାଷବାସ ହେଇପାରୁନି। କିନ୍ତୁ ଆମେ ଚାଷୀଙ୍କଠୁ ମାଲ୍ କଲେକ୍ସନ୍ କରିକି ଆଣି ଏଠି ବେପାର କରୁଛୁ ଆଉ। ସରକାର ଯଦି ସୁବିଧା କରନ୍ତା ଆମ ପାଇଁ, ସ୍ଥାୟୀ ପାଇଁ ଗୋଟେ ଯଦି ପରମାଣ୍ଡରେ ମାର୍କେଟ୍ କରିଦିଅନ୍ତେ, ଲୋକ ସୁବିଧାରେ ବସିକି ବେପାର କରିପାରନ୍ତେ।
ଆପଣଙ୍କ ସମ୍ପୂର୍ଣ୍ଣ ନାଁ କ'ଣ?
ଧରଣୀଧର ସାହୁ।
ଆପଣ କେଉଁଠୁ ଆସିଛନ୍ତି?
ଢେଙ୍କାନାଳରୁ ଆସିଛି, ତୁମସିଂହା ଗାଁ, ତୁମସିଂହା ଆଉଟ୍ ପୋଷ୍ଟ, ତୁମସିଂହା ଭାୟା ଅଳବେଣୀ।
ଏଠାରେ କାହିଁକି ପରିବା ବିକୁଛନ୍ତି?
ଖାଲି ପାଠଶାଠ ପଢ଼ିକି କିଛି ପ୍ରଫେସନାଲ ଏମିତି କିଛି ଜବ୍ ଗୋଟେ ହେଲାଣି, ସେଇଥିପାଇଁ କିଛି ଗୋଟେ ବଞ୍ଚିବା ପାଇଁ ଗୋଟେ ସଂସ୍ଥା ଚାଲିଛି।
ଗାଁରେ କାହିଁକି ବିକି ନାହାନ୍ତି?
ଗାଁରେ କଷ୍ଟମର ବହୁତ କମ୍ ନା, ଏଠି ମାନେ ମାର୍କେଟ ଉପରେ ଲୋକ ରହିଲେ, ସବୁ ସର୍ଭିସ ମ୍ୟାନ୍ ରହିଲେ, ଏଠି ଯେତେ ସବୁ ବିଜନେସ୍ ମ୍ୟାନ୍ ରହିଲେ, ସେଇଥିପାଇଁ ଏଠି ମାର୍କେଟର ଡିମାଣ୍ଡ ଅଧିକା ଏଠି ଲୋକଙ୍କର।
ପରିବା ବିକିକିରି ଆପଣ ଖୁସିରେ ଅଛନ୍ତି?
ସେମିତି ମୋଟାମୋଟି, ସେମିତି ଖୁସି କହିଲେ ହବନି କି ଦୁଃଖ କହିଲେ ହବନି।
ବ୍ୟବସାୟୀମାନଙ୍କ ପାଇଁ ଏଠାରେ ଆଉ ଏକ ସମସ୍ୟା ହେଉଛି ଗୃହପାଳିତ ପଶୁମାନଙ୍କର ଅବାଧ୍ୟ ଆତଜାତ। ଟିକେ ଅନ୍ୟମନସ୍କ ହେଲେ ଏ ପଶୁମାନେ ସତେଜ ତଟକା ପନିପରିବାକୁ ଖାଇବା ସହିତ ନଷ୍ଟ କରିଦେଉଛନ୍ତି। କେବଳ ତାହା ନୁହେଁ, ବେଳେବେଳେ ପଶୁମାନଙ୍କର କ୍ରୋଧ ହେତୁ ବ୍ୟବସାୟୀମାନେ କ୍ଷତବିକ୍ଷତ ହୁଅନ୍ତି। ବର୍ଷା ଦିନେ ଏଠାକାର ସମସ୍ୟା ନ କହିଲେ ଭଲ, ଟିକିଏ ବର୍ଷା ହେଲେ ଆଣ୍ଠୁଏ ପାଣି, ସେଥିରେ ପୁଣି ଯାନବାହନର ଯାତାୟତ ଯୋଗୁଁ ପରିସ୍ଥିତି ହୁଏ ଗମ୍ଭୀର। ଗ୍ରାହକମାନଙ୍କ ପାଇଁ କ'ଣ କ'ଣ ହୋଇପାରେ ଆସନ୍ତୁ ଜଣେ ଗ୍ରାହକଙ୍କ ଠାରୁ ଶୁଣିବା।
ଆପଣଙ୍କ ନାଁ କ'ଣ?
ନବଗ୍ରାହୀ ବେହେରା।
କେଉଁଠୁ ଆସିଛନ୍ତି?
ଟୋଭାପାଳ, ଢେଙ୍କାନାଳ। ଏଠି ଟିକେ ରଥଗୁଡ଼ା ମାର୍କେଟରେ ଭଲ ପରିବା, ଫ୍ରେଶ୍ ପରିବା ମିଳେ ଆଉ, ତାପରେ ଆମର ଏଇଟା ନଜିକ ହେଉଛି ଆଉ, ଆମ କିଣିବା ପାଇଁ ସୁବିଧା ଆମର ଏଠି ଆଉ। ଆମେ ଏଠୁ ସକାଳୁ ପରିବା କିଣୁ, ଏଠୁ ଟିକେ ଭଲ ଶସ୍ତାରେ ମିଳେ ଆଉ ତଟକା ପରିବା ମିଳେ। ଏଠି ବହୁତ ପନିପରିବା ଭଲ ସୁବିଧାରେ ମିଳେ ଆଉ ଏଠି ଅନ୍ୟ ମାର୍କେଟ ଅପେକ୍ଷା ଏଠି ଭଲ ସୁବିଧାରେ ସବୁଠୁ ମିଳେ।
ଏହାପରେ ବି ଏହି ପରିବା ବଜାର ଲୋକମାନଙ୍କ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ସାଧାରଣ ଆବଶ୍ୟକତା। ଖରା ହେଉ କି ବର୍ଷା, ହୁ ହୁ ଏଇ ବଢ଼ୁଥିବା ପରିବାର ଦରଦାମ, ଏସବୁ ସତ୍ତ୍ୱେ ବି ପରିବା ବଜାରରେ ପ୍ରତ୍ୟହ ଭିଡ଼ ଦେଖିବାକୁ ମିଳିଥାଏ।
ଢେଙ୍କାନାଳ ପରିବା ବଜାରକୁ ନେଇ ଏହା ଥିଲା ଗ୍ରୁପ୍ ସିର ସ୍ୱତନ୍ତ୍ର ଉପସ୍ଥାପନା କନ୍ଦାଉଛି ପରିବା। ଉପସ୍ଥାପନାରେ ଥିଲେ ଅନଙ୍ଗ ମଞ୍ଜରୀ, ରଚନା ଅରୂପାନନ୍ଦ ଏବଂ ସହାୟତା ବିଜୟ, ଦିଲୀପ, ଆକାଂକ୍ଷା ଏବଂ ବିଚିତ୍ରା।